ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆଲୋଚନା ଦାବି କରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଅପରାହ୍ନ 3 ଯାଏଁ ମୁଲତବୀ। ବିଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ଉଦ୍ୟମ ଜାରି ରହିଥିବା ଗୃହରେ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନା ଏବଂ ଆରୋଗ୍ୟ ମନ୍ଦିର ଦେଶର କୋଣ ଅନୁକୋଣରେ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରୁଛି, କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ଯୁବ ଦକ୍ଷତାର ବିକାଶ ପାଇଁ ଆଜି ଆରମ୍ଭ ହେଲା ବିକଶିତ ଭାରତ ଯୁବା କନେକ୍ଟ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଆଇସିସି T20 କ୍ରିକେଟ୍ର ବିଶ୍ୱ ବିଜେତା ଭାରତୀୟ ଟିମ୍କୁ ସଂସଦ ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ଲୋକସଭାରେ ଆଜି ପଶ୍ଚିମ ଏସିଆ ପରିସ୍ଥିତି ସମ୍ପର୍କରେ ଆଲୋଚନା ଦାବି କରି ବିରୋଧୀ ଦଳ ସଦସ୍ୟଙ୍କ ଦ୍ୱାରା ହଟ୍ଟଗୋଳ ଜାରି ରହିବାରୁ ଅପରାହ୍ନ 3 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଗୃହ ପୁନର୍ବାର ସମ୍ମିଳିତ ହେବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସ୍ୱତଃ ପଶ୍ଚିମ ଏସିଆ ପରିସ୍ଥିତି ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ସେ କହିବାକୁ ଆରମ୍ଭ କରିବା ମାତ୍ରେ ବିରୋଧୀ କଂଗ୍ରେସ, ଡିଏମ୍କେ, ସମାଜବାଦୀ ପାର୍ଟି ଏବଂ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଜଗଦମ୍ବିକା ପାଲ୍ ବିରୋଧୀ ସଦସ୍ୟମାନଙ୍କୁ ପ୍ଲାକାର୍ଡ ପ୍ରଦର୍ଶନ ନ କରିବା ଲାଗି କହିଥିଲେ। ତାହା ଗୃହର ବିରୁଦ୍ଧାଚରଣ କରୁଛି ବୋଲି ସେ କହିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗୃହରେ ବିରୋଧୀ ସଦସ୍ୟମାନଙ୍କ ବ୍ୟବହାର ନେଇ ସମାଲୋଚନା କରିଥିଲେ। ସେ କହିଥିଲେ ତାଙ୍କ ଜୀବନକାଳ ମଧ୍ୟରେ ସେ କେବେ ବିରୋଧୀ ସଦସ୍ୟମାନଙ୍କ ଏଭଳି ଦାୟିତ୍ୱହୀନ ବ୍ୟବହାର ଦେଖିନାହାନ୍ତି। ସେ କହିଥିଲେ ବିରୋଧୀମାନେ ଲୋକସଭା ବାଚସ୍ପତିଙ୍କ ବିରୋଧରେ ପ୍ରସ୍ତାବ ଆଗତ କରିଛନ୍ତି, ଯାହା ଆଜି ଆଲୋଚନା ପାଇଁ ଗ୍ରହଣ କରାଯାଇଛି, କିନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା ପରିବର୍ତ୍ତେ ବିରୋଧୀ ଦଳଗୁଡ଼ିକ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଦାବି କରୁଛନ୍ତି। ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଗୃହକୁ ଅପରାହ୍ନ 3 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଆଜି ସକାଳ 10 ଲୋକସଭାର କାର୍ଯ୍ୟଧାରା ଆରମ୍ଭ ହେବା ପରେ ଶିଲଂର ସଦସ୍ୟ ତଥା ଭଏସ୍ ଅଫ୍ ଦ ପିପୁଲ୍ ପାର୍ଟିର ନେତା ଡକ୍ଟର ରିକି ଆଣ୍ଟ୍ୟୁ ଜେ ସିଙ୍କନ୍ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଗୃହ ପକ୍ଷରୁ 4 ଦିବଂଗତ ସଦସ୍ୟ କୁମାରୀ ସୁଶିଲା ତେରିଆ, ଦେବୀ ବକ୍ସ ସିଂ, ପୂର୍ଣ୍ଣମା ଶ୍ରୀରାମ ଏବଂ କେପି ଉନ୍ନିକ୍ରିଷ୍ଣନ୍ଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସଦସ୍ୟମାନେ ଦିବଂଗତ ଆତ୍ମାର ସଦ୍ଗତି ନିମନ୍ତେ ନିରବତା ଅବଲମ୍ବନ କରିଥିଲେ। ପରେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ତେହେରାନରେ ଅଟକି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସେଠାରେ ଥିବା ଭାରତୀୟ ଦୂତାବାସ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆଜି ରାଜ୍ୟସଭାରେ ଡକ୍ଟର ଜୟଶଙ୍କର କହିଛନ୍ତି ଇରାନକୁ ବ୍ୟବସାୟିକ ଦୃଷ୍ଟିରୁ ଯାଇଥିବା ଭାରତୀୟ ନାଗରିକମାନଙ୍କୁ ଭାରତ ଫେରିବା ଲାଗି ବ୍ୟବସ୍ଥା ସ୍ୱରୂପ ସେଠାରୁ ଆର୍ମେନିଆ ପର୍ଯ୍ୟନ୍ତ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି। ସେ କହିଛନ୍ତି ତେହେରାନସ୍ଥିତ ଭାରତୀୟ ଦୂତାବାସ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ମନ୍ତ୍ରୀ ଶ୍ରୀ ଜୟଶଙ୍କର କହିଛନ୍ତି ପଶ୍ଚିମ ଏସିଆରୁ ଭାରତ ଫେରିବା ପାଇଁ ପ୍ରାୟ 76,000 ଅଧିକ ଭାରତୀୟ ନାଗରିକ ଆନ୍ତର୍ଜାତିକ ସୀମା ଅତିକ୍ରମ କରିଛନ୍ତି। ଆଜି ଲୋକସଭାରେ ମଧ୍ୟ ବୈଦେଶିକ ମନ୍ତ୍ରୀ ଏହି ବିବୃତ୍ତି ଉପସ୍ଥାପନ କରିଛନ୍ତି। ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମି ଗତ କିଛି ବର୍ଷ ମଧ୍ୟରେ ଦୃଢ଼ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଲୋକଙ୍କ ଆକାଂକ୍ଷା ପୂରଣ ଦିଗରେ ସବ୍କା ସାଥ୍ ସବ୍କା ବିକାଶ ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ କରିବା କେବଳ ଆଲୋଚନାର ବିଷୟବସ୍ତୁ ନୁହେଁ, ବରଂ ବଜେଟ୍ ଓ ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ। ସେ କହିଛନ୍ତି କେନ୍ଦ୍ର ସରକାର ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା ବ୍ୟବସ୍ଥା କରିବା ନିମନ୍ତେ ଶହ ଶହ ସଂଖ୍ୟାରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି। ଶ୍ରୀ ମୋଦି କହିଛନ୍ତି ଆୟୁଷ୍ମାନ ଭାରତ ଯୋଜନା ଏବଂ ଆରୋଗ୍ୟ ମନ୍ଦିର ଭଳି ସ୍ୱାସ୍ଥ୍ୟସେବା ସଂସ୍ଥାଗୁଡ଼ିକ ଦେଶର କୋଣ ଅନୁକୋଣରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ବିଶ୍ୱରେ ଭାରତର ପାରମ୍ପରିକ ଯୋଗ ଏବଂ ଆୟୁର୍ବେଦକୁ ଲୋକପ୍ରିୟ କରାଉଛନ୍ତି। ସ୍ୱାସ୍ଥ୍ୟ ଅର୍ଥନୀତିର ବିକାଶ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱସ୍ତରରେ ସେବା ଯତ୍ନ ଯୋଗାଇ ଦେବାର ଚାହିଦା ବୃଦ୍ଧି ପାଉଥିବା ବେଳେ ଦେଶର ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ପାଇଁ ଏହା ନୂତନ ଦକ୍ଷତା ବ୍ୟବସ୍ଥିତ ନିୟୋଜନ ସୁଯୋଗ ସୃଷ୍ଟି କରିଛି।
ହମାରେ ୟୋଗ ଔର ଆୟୁର୍ବେଦ ପୁରି ଦୁନିଆ ମେ ପପୁଲାର ହୋ ରହେ ହୈ। ଆପ ସଭି ଇସକେ ବିଭିନ୍ନ ପହଲୁଓ ପର ସମ୍ବାଦ ଅବଶ୍ୟ କରେଙ୍ଗେ, ଲେକିନ ଏକ ଅହମ ବିଷୟ ଜିସକା ମେ ଜିକ୍ର କରନା ଚାହୁଁଗା ଓ ହେ କେୟାର ଇକୋନୋମି। ଆନେ ୱାଲେ ଦଶକ ମେ ଦେଶ ମେ सीनियर सिटीजन्स की संख्या तेजी से बढ़ेगी। इसके अलावा आज वर्तमान में दुनिया के कई देशों में केयर गिवर्स की भारी मांग है, इसलिए अब हेल्थ सेक्टर में लाखों युवाओं के लिए नई स्किल आधारित रोजगार के नए अवसर तैयार हो रहे हैं।
विज्ञान, प्रजुक्ति विद्या, इंजीनियरिंग एवं मैथमेटिक्स स्टेम क्षेत्र में महिला योगदान वृद्धि पाउथिबा नै प्रधानमंत्री संतोष व्यक्त करिछन्ति। से कहिछन्ति भविष्य प्रजुक्ति विद्या क्षेत्र में महिला समान योगदान नै एहा सुनिश्चित करिब। एहि अवसर में प्रधानमंत्री युव गवेषक मानंकु आहुरी अधिक जत्नशील हेबा पई आह्वान देइछन्ति। एहि अवसर में श्री मोदी शिक्षा, निजुक्ति एवं उद्योग मध्यरे संपर्क विषय आलोचना करि भारत आनिमेशन, भिजुआल इफेक्ट, गेमिंग एवं कमिक्स क्षेत्र को प्राधान्य देउछि बोली कहिछन्ति। से कहिछन्ति भारत एक नवसृजन परिचालित अर्थनीति आड़क अग्रसर हेउछि। भारत शिक्षानुष्ठानगुडिकु शिल्प सहयोग एवं गवेषणा परिचालित शिक्षा केन्द्र रे परिणत करिबाकु प्रधानमंत्री आह्वान देइछन्ति।
आज भारत एवीजीसी सेक्टर यानी एनिमेशन, विजुअल इफेक्ट्स, गेमिंग और कॉमिक्स को बढ़ावा दे रहा है। भारत इनोवेशन ड्रिवन इकोनॉमी की ओर बढ़ रहा है। आज इस वेबिनार में देश के अनेक शिक्षाविद और एकेडमिक इंस्टीट्यूशंस जुड़े हैं। मैं आपसे आग्रह करूंगा कि इस वेबिनार में अपने कैंपस को इंडस्ट्री कोलैबोरेशन और रिसर्च ड्रिवन लर्निंग उसको केंद्र के रूप में विकसित करने की दिशा में जरूर मंथन हो। इससे स्टूडेंट्स को रियल वर्ल्ड एक्सपोजर मिलेगा।
आकाशवाणीर द्विभाषिक फोन इन कार्यक्रम पब्लिक स्पीक्रे आज राति 9:30 महिला उद्योगीଙ୍କୁ प्रोत्साहित କରିବା योजना और पदक्षेप शीर्षक आलोचनार प्रचार करा जिबो। एथिपई श्रोताबंधु माने 011-2371-7171-2331-4448-1-2371-7106 नंबर को डायल करिपरिबे। एहा व्यतीत श्रोता माने 9289-940-44 नंबर को ह्वाट्सअप एवं सामाजिक गणमाध्यम एक्सरे हाशटैग आस्क एयर माध्यम प्रश्न पचारिपारे।
मु निखिल कौची, कमरेड सुक्रु शिला चंद्रालु को मोर परामर्श, सशस्त्र विप्लव छाड़ी देशर संविधान अनुसार आंदोलन करने आगे आसतु। पीबी कमरेड देवजी संग्राम दादा आत्मसमर्पण करने सीआरबी क्षेत्र में सीसी नेतृत्व शेष हो जाए। आम ओडिशार पश्चिम ब्यूरो सचिव विकास बीबीएम समस्त साथी आत्मसमर्पण करने राज्य पूरा नेतृत्व और डिजन खाली हो सारा। अन्य राज्य यही सामान स्थित, केवल तुम्हें किसी साथी बाकी अच। आज परिस्थिति में सशस्त्र विप्लव संभव नुहे ना, तेणु कमरेड सुक्रु शिला चंद्रालु को मोर विशेष अनुरोध, आगपछ न हो आउ लेट नक सशस्त्र विप्लव छाड़ी आत्मसमर्पण करूँ। ओडिशा सरकार और पुलिस सब प्रकार सहयोग कर, तुम मान सुरक्षार ग्यारंटी मुझे मो उपर विश्वास रखु। निर्भय मोर यही मोबाइल नंबर 9437643839 संपर्क कले मुझे तुमको शीघ्र नहीं आसवि। आपंकर अपेक्षार कमरेड निखिल, पूर्व सब जोनाल ब्यूरो सचिव।
केन्द्र युव व्यापार और क्रीड़ा मंत्रालय पक्षर् आज दिल्ली में विकसित भारत युवा कनेक्ट कार्यक्रम द्वितीय पर्याय आरंभ हो। विकसित भारत 2047 लक्ष्य पूरण को दृष्टि रखि मेरा युव भारत माई भारत जरिया देशर युवपीढ़ी को आहरी दृढ़ करने लगी यह पदक्षेप ग्रहण कर। मंत्रालय पक्ष सूचना अनुजाई दिल्लीर 35 महाविद्यालय 10,000 अधिक छात्र छात्री कार्यक्रम में भाग नहीं। भारत टी20 क्रिकेट विश्वकप चंपियन होगा पर आज लोकसभा पक्ष भारतीय क्रिकेट दल को शुभेच्छा ज्ञापन कर। राज्यसभा भारतीय क्रिकेट दल को शुभेच्छा ज्ञापन कर। गतकाली आईसीसी पुरुष टी20 विश्वकप फाइनल मैच में भारत न्यूजीलैंड को परास्त कर। प्रधानमंत्री नरेन्द्र मोदी भारतीय क्रिकेट दल को शुभेच्छा जणाई कहिछन्ति दृढ़ आत्मविश्वास और परिश्रम जीवन सफलतार मंत्र अटे। ବିଜେପି ଆଗାମୀ ବିହାର, ଓଡ଼ିଶା, ହରିୟାଣାର ରାଜ୍ୟସଭା ନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଏବଂ କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା ବିହାର ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ବେଳେ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ହରିୟାଣା ଏବଂ ମହାରାଷ୍ଟ୍ର ସରକାରରେ ଥିବା ମନ୍ତ୍ରୀ ଚନ୍ଦ୍ରଶେଖର ବାଙ୍କୁଲେ ଓଡ଼ିଶା ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆଲୋଚନା ଦାବି କରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଅପରାହ୍ନ 3 ଯାଏଁ ମୁଲତବୀ। ଆୟୁଷ୍ମାନ ଭାରତ ଯୋଜନା ଏବଂ ଆରୋଗ୍ୟ ମନ୍ଦିର ଦେଶର କୋଣ ଅନୁକୋଣରେ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରୁଛି କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ଯୁବ ଦକ୍ଷତାର ବିକାଶ ପାଇଁ ଆଜି ଆରମ୍ଭ ହେଲା ବିକଶିତ ଭାରତ ଯୁବା କନେକ୍ଟ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଆଇସିସି ଟି20 କ୍ରିକେଟର ବିଶ୍ୱବିଜେତା ଭାରତୀୟ ଟିମ୍କୁ ସଂସଦ ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ସମ୍ବାଦ ଶେଷ ହେଲା।